ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ଆଶୁତୋଷ ପାଣିଗ୍ରାହୀ। ଭାରତୀୟ ବିମାନ ସେବା କ୍ଷେତ୍ରରେ ସାମିଲ ଥିବା 34 ବୋଇଂ 787 ବିମାନର ବିସ୍ତୃତ ତଦାରଖ ଲାଗି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ତରଫ ନିର୍ଦ୍ଦେଶ ଦିଆଯାଇଛି ବୋଲି କେନ୍ଦ୍ର ବିଭାଗୀୟ ମନ୍ତ୍ରୀ କେ ରାମମୋହନ ନାଇଡୁ କହିଛନ୍। ନୂଆଦିଲ୍ଲୀନ ଗଣମାଧ୍ୟମକୁ ସୂଚନା ଦେଇକରି ଶ୍ରୀ ନାଇଡୁ କହିଛନ୍, ଏହାଦିତ 8 ତୁର୍ତ୍ତି ଜରୁରୀକାଳୀନ ଯାଞ୍ଚ ସରିଛେ, ଆଉ ଏଥିଲାଗି ସ୍ୱରାଷ୍ଟ୍ର ସଚିବଙ୍କର ଅଧ୍ୟକ୍ଷତାରେ ଗୋଟିଏ ଉଚ୍ଚସ୍ତରୀୟ କମିଟି ଭିଲ୍ ଗଠନ କରାଯାଇଛି। ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ ବିମାନର ବ୍ଲାକ୍ ବକ୍ସକୁ ଉଦ୍ଧାର କରିଛନ୍, ଆଉ ଡିଏନ୍ଏ ପରୀକ୍ଷା ଲାଗି ଭିଲ୍ ଜାରି ରହିଛି ବୋଲି ଶ୍ରୀ ନାଇଡୁ କହିଛନ୍। ଡିଏନ୍ଏ ପରୀକ୍ଷା ରିପୋର୍ଟ ଆଧାରଥି 9 ମୃତ ଶରୀର ଚିହ୍ନଟ କରାଯାଇଛି। ଏହି ଦୁର୍ଘଟଣାଟି ଯାତ୍ରୀ, ବିମାନ କର୍ମଚାରୀ, ଡାକ୍ତରୀ ଛାତ୍ର ଆଉ ସ୍ଥାନୀୟ ଲୋକଙ୍କୁ ମିଶାଇକରି 250 ଅୟତ୍କା ଲୋକର ଜୀବନ ଯାଇଥିବାର ଜଣାପଡ଼ିଛି। ଯାଜପୁର ଜିଲ୍ଲାର ଝାଡ଼ାମାତି ସ୍ଥିତି ସୁଧାର ଦେଖିବାକୁ ମିଳିଛେ। ଗଲାକାଲି ଭିନ୍ ଭିନ୍ ହସ୍ପିଟାଲମାନଙ୍କେ ନୂଆ ରୋଗୀଙ୍କର ଭର୍ତ୍ତି ହେବାର ସଂଖ୍ୟା ବହୁତ ପରିମାଣରେ କମିଛେ, ଆଉ ନୂଆ ଇଲାକାମାନଙ୍କେ କଲେରାଥି ପ୍ରଭାବିତ ହୋଇଥିବା ସୂଚନା ନାଇଁ ମିଳେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫ ଗୋଟିଏ କଣ୍ଟ୍ରୋଲ ରୁମ୍ ଅଠିପହର କାମ କରୁଛେ। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ଏହି ବାବଦ ସୂଚନା ଦେଇକରି କହିଛନ୍ତି ଯେ ଯାଜପୁର ଜିଲ୍ଲାର ଭିନ୍ ଭିନ୍ ହସ୍ପିଟାଲରୁ ଏହାଦେତ 1516 ଜଣ ଝାଡ଼ାମାତି ଆକ୍ରାନ୍ତ ଭର୍ତ୍ତି ହୋଇଛନ୍, ଆଉ ସେମାନଙ୍କ ଭିତରୁ 1300 ଜଣ ଭଲ ହୋଇସାରିଥିବା ବେଳେ 210 ଜଣଙ୍କର ଚିକିତ୍ସା ଚାଲିଛି। ଭୁବନେଶ୍ୱରଠାରେ ଥିବା ମୁଖ୍ୟମନ୍ତ୍ରୀଙ୍କର ଅଭିଯୋଗ ପ୍ରକୋଷ୍ଠନ ଆବାକାଲ ଅଭିଯୋଗ ଶୁଣାଣି ବନ୍ଦ ରହିବା ଏବଂ ଅଭିଯୋଗ ଶୁଣାଣି ତାରିଖ ଜନସାଧାରଣଙ୍କୁ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫ ସୂଚନା ଦିଆଯାଇଛି। ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ 2024 ରାଜ୍ୟ ଲାଗୁ ହେବାର ଉତ୍ତରୁ କୁଲପତି ନିଯୁକ୍ତି ଲାଗି ସରକାର ପ୍ରକ୍ରିୟା ମୂଲ କରିଛନ୍। ସେଆଡ଼େ ରାଜ୍ୟ ବିଶ୍ୱବିଦ୍ୟାଳୟମାନଙ୍କେ ଅଧ୍ୟାପକ ନିଯୁକ୍ତି ଭିଲ୍ ସରକାର ନଜରଥି ରଖିଛନ୍ ବୋଲି ଉଚ୍ଚଶିକ୍ଷା ବିଭାଗ ତରଫ କୁହାଯାଇଛି। ନିୟମିତ ଅଧ୍ୟାପକ ନିଯୁକ୍ତି ନାହିଁ ହେବାର ତକ୍ ଅତିଥି ଅଧ୍ୟାପକମାନେ କାମ କରିବେ, ଆଉ ଗଲାବଛର ନିଯୁକ୍ତି ପାଇଥିବା ଅତିଥି ଅଧ୍ୟାପକମାନଙ୍କର କାର୍ଯ୍ୟକାଳକେ ଏଥିର୍ଲାଗି ବଢ଼ାଯାଇଛେ। ଆଉ ନୂଆ ଅତିଥି ଅଧ୍ୟାପକ ନିଯୁକ୍ତି ନାହିଁ କରବାର୍କେ ବିଶ୍ୱବିଦ୍ୟାଳୟର କୁଲପତିମାନଙ୍କୁ ବିଭାଗ ତରଫ କୁହାଯାଇଛି। ରାଜ୍ୟ ସରକାରଙ୍କର ବଛରେ ପୂର୍ତ୍ତି ଅବସରରେ ବରଗଡ଼ ଯଦୁମଣି ପ୍ରଧାନ ପ୍ରେକ୍ଷାଳୟନ ଗଲାକାଲ ବିକାଶ ମେଳାର 3 ଦିନ କାର୍ଯ୍ୟକ୍ରମମାନ ହୋଇଯାଇଛି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଓରମାସ ପଲ୍ଲିଶ୍ରୀ ମେଳା, ସୁଭଦ୍ରା ଶକ୍ତି ଆର ପାରମ୍ପରିକ ଖାଦ୍ୟ ପ୍ରଦର୍ଶନୀକେ ବୁଲି ଦେଖିଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ପୂଜାରୀ ବିକଶିତ ଓଡ଼ିଶା ଗଠନ ଦିଗେ ରାଜ୍ୟ ସରକାରଙ୍କର ବଛରର ଉପଲବ୍ଧି ଆଉ ଭିନ୍ ଭିନ୍ ଯୋଜନାମାନଙ୍କର ବାବଦେ ସୂଚନା ଦେଇଥିଲେ। ବରଗଡ଼ ତହସିଲର ବରଗାଁ, ସାଲେପାଲି ଆଉ ସାୟନ ଗାଁର 38 ଜଣ ଭୂମିହୀନ ପରିବାରକେ ବସୁନ୍ଧରା ପଟା ଭିଲ୍ ମାଟିଥିଲେ। ଆଜି ହେଉଛି ରଜ ସଂକ୍ରାନ୍ତି, ଏଥିଲାଗି ଗାଁନୁ ସହର ତକ ଉତ୍ସବ ମୁଖର ହେଇଛେ। ଘରେ ଘରେ ପିଠାପନା ତିଆରି ସାଙ୍ଗେ ଟୁକେଲ ଛୁଆମାନେ ରଜ ଦୋଲି ଖେଲୁଛନ୍। ଆବାକାଲ ଭୂମିଦହନ ହେବା, ସେଥିର୍ଲାଗି ଏ 3 ଜମିକେ ଜୁତା କୁଡ଼ା ନାଇଁ କରନ୍। ଓଡ଼ିଶାର ଗଣପର୍ବ ରଜ ପଶ୍ଚିମ ଓଡ଼ିଶାର ଲୋକମାନଙ୍କୁ ଫିଲ୍ ଆକର୍ଷିତ କରୁଛେ। ନୂଆପଡ଼ା ଜିଲ୍ଲାନ ଚାଲିଥିବା ବିକାଶ ମେଳାର 2 ଦିନ ଜିଲ୍ଲାସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ହୋଇଯାଇଛି। କାର୍ଯ୍ୟକ୍ରମଟି ଜିଲ୍ଲାପାଳ ମଧୁସୂଦନ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇକରି ପାରମ୍ପରିକ ଖାଇବାର ଦରବ ସହିତ ଭିନ୍ ଭିନ୍ ଔଷଧୀୟ ଗୁଣ ଥିବାର ଖାଇବାର ଜିନିଷ୍କେ ଲୋକମାନେ ଅପଣାବାର୍କେ କହିଛନ୍। ପାରମ୍ପରିକ ଖାଇବାର ଜିନିଷ୍କେ ପ୍ରାଥମିକତା ଦେଇକରି ସୁସ୍ଥ ଆର ଭଲ ଜୀବନଯାପନ କରବାର୍କେ ସେ ପରାମର୍ଶ ଦେଇଛନ୍। ଜିଲ୍ଲା ମିଶନ ଶକ୍ତି ତରଫ ଭିନ୍ ଭିନ୍ କାର୍ଯ୍ୟକ୍ରମମାନ ଆୟୋଜିତ କରାଯାଇଥିଲା, ଏଥି ବିଜେତା ହୋଇଥିବା ଦଲମାନଙ୍କୁ ପୁରସ୍କୃତ କରାଯାଇଥିଲା। ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଏବା 2-3 ଭିତରେ ରାଜ୍ୟ ମୌସୁମୀ ବର୍ଷା ମୂଲ ହୋଇପାରେ। ମୌସୁମୀର ସ୍ଥିତିକୁ ନେଇକରି କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ଏ ବାବଦ ସୂଚନା ଦେଇକରି କହିଛନ୍, ବହୁତଟି ଜାଗାନ ସାମାନ୍ୟ ମଧ୍ୟମ ଧରଣର ବର୍ଷା ହେବାର ସହିତ ରାଜ୍ୟର ଗୋଟେ ଯୋଡ଼େ ଜାଗାନ ଅପ୍ରବଳ ବର୍ଷା ହୋଇପାରେ। ସେ କହିଛନ୍,
ଆସନ୍ତା 2-3 ମଧ୍ୟରେ ମୌସୁମୀ ବାୟୁ ଅଗ୍ରସର ହେବାକୁ ଯାଉଛି ଓଡ଼ିଶାରେ, ତେଣୁ ବର୍ଷା ପରିମାଣ ଧୀରେ ଧୀରେ ବଢ଼ିବ ଏବଂ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବା ସହିତ ଗୋଟେ 2 ଜାଗାରେ ପ୍ରବଳ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି। ସାଧାରଣତଃ ମୌସୁମୀ ବାୟୁ ଓଡ଼ିଶାରେ 12 ପାଖାପାଖି ପ୍ରବେଶ କରିଥାଏ, ତେଣୁ ଏ ବର୍ଷ ମୌସୁମୀ ବାୟୁ ଯେଉଁ ସାଧାରଣ ସମୟରେ ଆସିଥାଏ ସେହି ସାଧାରଣ ସମୟ ପାଖାପାଖି ମୌସୁମୀ ବାୟୁ ଆସୁଛି। ସାଧାରଣତଃ ଯେତିକି ବୃଷ୍ଟି ହୋଇଥାଏ ମୌସୁମୀ ବାୟୁ ସମୟରେ ସେତିକି କିମ୍ବା ତାଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି।
ସେଆଡ଼େ ଏବେ 24 ଭିତରେ ରାଜ୍ୟର ଭିନ୍ ଭିନ୍ ଜାଗାନ ଧୋକା ଗଡ଼ି ସାଙ୍ଗେ ବର୍ଷାକୁ ନେଇକରି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ ବିଭାଗ ତରଫ ସତର୍କ ସୂଚନା ଜାରି କରାଯାଇଛି। ଏଶ୍ରୀ ଆଞ୍ଚଳିକ ଖବର ନ ଶେଷ ହେଲା, ଆର ବେଳ ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।